ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି, କହିଲେ ମୁଖ୍ୟମନ୍ତ୍ରୀ। ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ 6 ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ। ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ 1,30,000 ଅଧିକ ଦେଶୀୟ ପକ୍ଷୀ ଆସିଥିବା ନେଇ ସୂଚନା। ଏବଂ ରାଜ୍ୟରେ ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା 8% କମ୍ ବର୍ଷା ହୋଇଛି, କହିଲା ପାଣିପାଗ ବିଭାଗ। ରାଜ୍ୟର ବିଜେପି ସରକାର ଶାସନଭାର ଗ୍ରହଣ କରିବାର 100 ପୂର୍ତ୍ତି ଅବସରରେ ଆଜି ପୁରୀଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। 100 କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବା ସହିତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାର ଶ୍ରୀମନ୍ଦିର ପାଇଁ 500 କୋଟି ଟଙ୍କାର କର୍ପସ୍ ଫଣ୍ଡ ଗଠନ କରିଛନ୍ତି। ଓଡ଼ିଆ ଅସ୍ମିତା ପାଇଁ 200 କୋଟି ଟଙ୍କାର ପାଣ୍ଠିକୁ ଅନୁମୋଦନ ଦିଆଯାଇଛି। ନିର୍ମାଣ ଶ୍ରମିକଙ୍କ କ୍ଷେତ୍ରରେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ 4,00,000-6,00,000 ଟଙ୍କାକୁ ବୃଦ୍ଧି କରାଯିବା ସହିତ ସ୍ୱାଭାବିକ ଭାବେ ମୃତ୍ୟୁ ହେଲେ 3,00,000 ଟଙ୍କା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ 100 ଉପଲବ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, 80 ବୟସ୍କ ଏବଂ 80% ଦିବ୍ୟାଙ୍ଗଙ୍କ ପାଇଁ ସରକାର ମାସିକ 3,500 ଟଙ୍କାର ପେନ୍ସନ୍ ବ୍ୟବସ୍ଥା କରିଛନ୍ତି। ଆଦିବାସୀ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡୁଥିବାକୁ ରୋକିବା ପାଇଁ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଛି। ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କର ପ୍ରବେଶକୁ ଅନୁମତି ଦିଆଯାଇଛି। ଜନଶୁଣାଣିକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। କୃଷିକ୍ଷେତ୍ରରେ ଚାଷୀଙ୍କୁ ସହାୟତା ଲାଗି ବଜେଟ୍ରେ ସିଏମ୍ କିଷାନ ସମ୍ମାନ ଯୋଜନାରେ ରାଜ୍ୟର 46,00,000 ଚାଷୀଙ୍କୁ 2,000 ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3,100 ଟଙ୍କା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହିତ ପ୍ରତ୍ୟେକ ସବ୍ଡିଭିଜନରେ ଶୀତଳ ଭଣ୍ଡାର ନିର୍ମାଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଖାଲି ପଡ଼ିଥିବା 16,000 ଶିକ୍ଷକ ପଦବୀ ପୂରଣ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ 5 ମଧ୍ୟରେ 50,000 କୋଟି ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଗତ ମଙ୍ଗଳବାର ଦିନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରାଜ୍ୟର ବିକାଶ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଛି। ବିକଶିତ ଭାରତ ଗଠନରେ ଓଡ଼ିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,
ଆମ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି 1 କୋଟିରୁ ଉର୍ଦ୍ଧ୍ୱ ମହିଳା। ବର୍ଷକୁ 10,000 ଟଙ୍କା ଲେଖାଏଁ, 5 ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ 50,000 ଟଙ୍କା। ମହିଳାମାନେ ଆମ ସଂସ୍କୃତିର ପୂଜନୀୟ, ସେମାନଙ୍କ ପାଇଁ ସୁଭଦ୍ରା ହେଉଛି ଆମ ସରକାରଙ୍କର କୃତଜ୍ଞ ନିବେଦନ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଆମ ସରକାର ଖୁବ୍ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ଯେକୌଣସି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ଭାବରେ ପାଇପାରିବ। ଚଳିତ ବର୍ଷ ବଜେଟ୍ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 32% ବ୍ୟୟବରାଦର ବୃଦ୍ଧି ମଧ୍ୟ କରାଯାଇଛି।
ରାଜ୍ୟରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର 6 ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଅନୁସାରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରୀ ଚିକିତ୍ସାର ଉନ୍ନତ ଗବେଷଣା ପାଇଁ ରାଜିନାମା ହୋଇଛି। ଆୟୁର୍ବେଦ ଏବଂ ହୋମିଓପାଥି ସହିତ ଏଲୋପାଥି ଗବେଷଣା ପାଇଁ ସରକାର ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 5 ମଧ୍ୟରେ ଲକ୍ଷ୍ୟ ପୂରଣ ପାଇଁ ସରକାର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ତାଳଚେର ଏବଂ କନ୍ଧମାଳରେ 2 ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ଅନୁମୋଦନ କମିଟି ବୈଠକରେ 12 ଶିଳ୍ପ ପ୍ରକଳ୍ପ ସ୍ଥାପନକୁ ଅନୁମତି ମିଳିଛି। 8 ଜିଲ୍ଲାରେ ହେବାକୁ ଥିବା ଏହି ଶିଳ୍ପଗୁଡ଼ିକ ପାଇଁ 39,271 କୋଟି ଟଙ୍କା ନିବେଶ କରାଯିବ। ଏହି ଶିଳ୍ପ ସ୍ଥାପନ ହେଲେ 17,000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ସ୍ଥାପନ ହେବାକୁ ଥିବା ଏହି ଶିଳ୍ପଗୁଡ଼ିକ ମଧ୍ୟରେ କେମିକାଲ, ସିମେଣ୍ଟ, ଷ୍ଟିଲ୍, ରବର, ସେମିକଣ୍ଡକ୍ଟର ଉତ୍ପାଦ କାରଖାନା ଆଦି ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଗଣନା କାର୍ଯ୍ୟ ଶେଷ ହୋଇଛି। ରାଜନଗର ବନଖଣ୍ଡର କନିକା ଏବଂ ରାଜନଗର ରେଞ୍ଜରେ ଏହି ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ 6256 ଅଧିକ ପକ୍ଷୀ ଭିତରକନିକାକୁ ଆସିଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମୋଟ 27282 ବସାରେ 130123 ପକ୍ଷୀ ରହିଥିବା ଗଣନା କରାଯାଇଛି। ସୂଚନାଯୋଗ୍ୟ ଗତବର୍ଷ 26118 ପକ୍ଷୀ ବସା ଚିହ୍ନଟ ହୋଇଥିବା ବେଳେ 123867 ପକ୍ଷୀ ଥିବା ଗଣନା କରାଯାଇଥିଲା। ଦେଶୀୟ ପକ୍ଷୀଙ୍କ ଭିତରେ କାପରୀ ଖାଇ, ଅଞ୍ଜନା, ରାଣୀବଗ, ମଝିଆ ବଗ, ପାଣିକୁଆ, ଖଇରା, ଗେଣ୍ଡାଳିଆ, ଅନ୍ଧାରୁଆ ବଗ ଆଦି 10 ପ୍ରଜାତିର ପକ୍ଷୀ ଅନ୍ତର୍ଭୁକ୍ତ। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ କାଳିପୁଡ଼ିଆଠାରେ ପୂର୍ବତନ ବିଧାୟକ ତଥା କବି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍କୃତିଚାରଣ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଂସଦ ସଦସ୍ୟ ଅଭିମନ୍ୟୁ ସେଠୀ, ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଷ୍ଟ୍ରୀୟ ପ୍ରଭାରୀ ବିଜୟ ସିଂହ ପାଲ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ଜୀବନଦର୍ଶ ଉପରେ ଆଲୋକପାତ କରିଥିଲେ। ରୂପସା ବାରିପଦା ବାଙ୍ଗିରିପୋଷି ରେଳ ସେକ୍ସନର 99 କିଲୋମିଟର ରେଳ ଲାଇନ୍ ଦୋହରୀକରଣ ଚୂଡ଼ାନ୍ତ ସର୍ବେକ୍ଷଣ ପାଇଁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ 1,78,00,000 ଟଙ୍କା ଖର୍ଚ୍ଚ କରାଯିବ। ସର୍ଭେ ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବାକୁ ପଦକ୍ଷେପ ନିଆଯାଉଛି। ଗତ ଜାନୁଆରୀ 13 ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ ଅବସରରେ ଏହି ରେଳ ଲାଇନ୍ର ଦୋହରୀକରଣ ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରତି ଦେଇଥିଲେ। ଦୋହରୀକରଣ ଦ୍ୱାରା ରେଳ ଯୋଗାଯୋଗରେ ଉନ୍ନତି ଆସିବା ସହ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ଗଡ଼ ନୃସିଂହପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତଳମୁଣ୍ଡରେ ଥିବା ଜମିକୁ ଜଳସେଚନ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ଜାଇକା ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଜାପାନରୁ ଆସିଥିବା ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ରଘୁନାଥଜୀଉ ପାଣି ପଞ୍ଚାୟତ ସ୍ତରୀୟ ସମୀକ୍ଷା ବୈଠକ ବାଳିବୋଠାରେ ଅନୁଷ୍ଠିତ ହୋଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ ଅବସରରେ ପାରାୟଣ ଗତକାଲି ଅନୁଷ୍ଠିତ ହୋଇଛି। ସଂସଦ ସଦସ୍ୟ ପ୍ରଦୀପ ପୁରୋହିତ ଏଥିରେ ଯୋଗଦେଇ ମଣିଷ ଜୀବନରେ ଭାଗବତ ପାଠର ପ୍ରଭାବ ଉପରେ ଆଲୋକପାତ କରିଥିଲେ। ଗତ 22 ବର୍ଷ ଧରି ସେଠାରେ ସମ୍ବଲପୁରୀ ଭାଷାରେ ଭାଗବତ ପାଠ ଓ ପାରାୟଣ ଅନୁଷ୍ଠିତ ହୋଇଆସୁଛି। ବାଣିଜ୍ୟ ପାଠ୍ୟକ୍ରମ ସହ ଜଡ଼ିତ ସର୍ବାଧିକ ପୁସ୍ତକ ରଚନା କରି ଫୁଲବାଣୀ ସରକାରୀ ଯୁକ୍ତ ମହାବିଦ୍ୟାଳୟର ଅଧ୍ୟାପକ ତଥା ଲେଖକ ଡକ୍ଟର ଜ୍ୟୋତିପ୍ରକାଶ ରଥ ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି। ଏପର୍ଯ୍ୟନ୍ତ ସେ 43 ପୁସ୍ତକ ରଚନା କରିଛନ୍ତି। ତାଙ୍କ ରଚିତ ପୁସ୍ତକ ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି। ପୂର୍ବରୁ ସେ ଲଣ୍ଡନ ବୁକ୍ ଅଫ୍ ରେକର୍ଡ ସହିତ ଅନ୍ୟ କେତୋଟି ଜାତୀୟ ଏବଂ ଆନ୍ତର୍ଜାତିକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ରାଜ୍ୟରେ କାର୍ଯ୍ୟରତ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ସ୍ୱାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ନିମନ୍ତେ ସରକାର ସ୍ୱତନ୍ତ୍ର ନୀତି ଆଣିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପାଚେରୀ ନିର୍ମାଣ ସହ ଅନ୍ତର୍ବିଭାଗ ରୋଗୀଙ୍କ ନିମନ୍ତେ ଦର୍ଶକ ଅନୁମତିପତ୍ର ବ୍ୟବସ୍ଥା କରାଯିବ। ସେହିପରି ହସ୍କିଟାଲର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ସ୍ଥାପନ, ପୁଲିସ୍ ଆଉଟ୍ପୋଷ୍ଟ ପ୍ରତିଷ୍ଠା, ଡାକ୍ତର ଏବଂ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ୟୁଟି ରୁମ୍ ଓ ବିଶ୍ରାମ ଗୃହ ଭଳି ବ୍ୟବସ୍ଥା କରାଯିବ। ଏକ ସଂସ୍ଥାଗତ ନିରୀକ୍ଷଣ କମିଟି ପ୍ରତ୍ୟେକ ମାସରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିବ ବୋଲି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ନୀତିରେ କୁହାଯାଇଛି। ପାଣିପାଗ ରାଜ୍ୟରେ ଚଳିତ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ତୁଳନାରେ 8% କମ୍ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜୁନ୍ ମାସ ପହିଲାରୁ ଏବେ ପର୍ଯ୍ୟନ୍ତ ରାଜ୍ୟରେ 1,000 ମିଲିମିଟର ବର୍ଷା ହୋଇଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ 1,000 ମିଲିମିଟର ବର୍ଷା ହୋଇଛି। ରାଜ୍ୟର 19 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ 10 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆସନ୍ତା 22 ତାରିଖରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ନେଇ 4 ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ 6 ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ। ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନକୁ 1,30,000 ଅଧିକ ଦେଶୀୟ ପକ୍ଷୀ ଆସିଥିବା ନେଇ ସୂଚନା ଏବଂ ରାଜ୍ୟରେ ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା 8% କମ୍ ବର୍ଷା ହୋଇଛି କହିଲା ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।